ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢ଼ୁଛନ୍ ଭାରତ ଗୌରବ ଦାସ। ବିଶିଷ୍ଟ ଜନନାୟକ ଉତ୍କଳକେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କର 125 ଜନ୍ମବାର୍ଷିକୀ ବର୍ଷେ ତକ ପାଳନ କରାଯିବା। ଓଡ଼ିଆ ଭାଷା ସାହିତ୍ୟ ଆଉ ସଂସ୍କୃତି ବିଭାଗ ତରଫୁ ଡକ୍ଟର ମହତାବଙ୍କର ଜୟନ୍ତୀ ପାଳନ ଲାଗି ଶୀର୍ଷ କମିଟିରେ ଗଲାକାଲି ହୋଇଥିବା ବୈଠକଟି ଏହି ନିଷ୍ପତ୍ତି ନିଆଯାଇଛି। ଏହି ମାସର 21-23 ତକ ଭୁବନେଶ୍ୱରଠାରେ ଏହି ଜୟନ୍ତୀ ମହାସମାରୋହଟି ପାଳନ କରାଯିବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ବୈଠକଟି ଯୋଗ ଦେଇକରି ଡକ୍ଟର ମହତାବଙ୍କର ଜୟନ୍ତୀକୁ ଅତି ସୁନ୍ଦର ଆର୍ ପ୍ରଭାବଶାଳୀ ଭାବେ ପାଳନ କରାଯିବା ବୋଲି କହିଥିଲେ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତ୍କଳ ବିଶ୍ୱବିଦ୍ୟାଳୟ ମହତାବ ସେଣ୍ଟର ପ୍ରତିଷ୍ଠା ଲାଗି ପ୍ରସ୍ତାବ ଦେଇଥିଲେ। 2036 ଓଡ଼ିଶା 100 ପୂରଣ କରିବାକୁ ଯାଉଛେ, ହେଥିର୍ଲାଗି ଆଇବା 10 ଓଡ଼ିଆ ଜାତୀୟତାବାଦର ପ୍ରସାର କରବାର ସୁଯୋଗ ସୃଷ୍ଟି ହୋଇଛେ ବୋଲି ସେ କହିଥିଲେ। ବୈଠକଟି କଟକ ସାଂସଦ ଭର୍ତ୍ତୃହରି ମହତାବ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଉ ଅଲଗା ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଦିଲ୍ଲୀ ଗସ୍ତ କରିବେ। ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରୀୟ ହିନ୍ଦୀ ସମିତିର ବୈଠକଟି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକଟି ହିନ୍ଦୀ ଭାଷାର ପ୍ରଚାର ପ୍ରସାର ଲାଗି ବିଶଦ ଆଲୋଚନା ହେବା। ମୁଖ୍ୟମନ୍ତ୍ରୀ ଆଇବା କାଲି ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି। ଭୁବନେଶ୍ୱରଠାରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠାନ ଆଇଜ ଆଉ ଆଇବା 11 ସୋମବାର ଜନଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବା। ପରବର୍ତ୍ତୀ ଅଭିଯୋଗ ଶୁଣାଣି ତାରିଖ ଲୋକମାନଙ୍କୁ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବା। ଏ ବାବଦେ ସାଧାରଣ ପ୍ରଶାସନ ଆର୍ ସାଧାରଣ ଅଭିଯୋଗ ବିଭାଗ ତରଫ ସୂଚନା ଦିଆଯାଇଛି। କେନ୍ଦ୍ର ସରକାରଙ୍କର ଅଟଲ ବାୟୁ ଅଭ୍ୟୁଦୟ ଯୋଜନା ଅଭୟଥି ବରିଷ୍ଠ ନାଗରିକମାନଙ୍କର ସେବା ଲାଗି ସ୍ୱତନ୍ତ୍ର ତାଲିମ ପାଇଥିବା ଯୁବକ ଯୁବତୀମାନଙ୍କୁ ସାମିଲ କରିବାରକେ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍। ଏମାନେ ବରିଷ୍ଠ ନାଗରିକମାନଙ୍କର ଭଲ ମନ ପଚରାବାର ସହିତ ରୋଗଗ୍ରସ୍ତମାନଙ୍କୁ ଆଶୁ ଚିକିତ୍ସା ଯୋଗାଇ ଦେବେ। ରାଜ୍ୟ ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫ ଏଥିଲାଗି ଅବଦାନ ଯୋଜନା ଜରିଏ ଫି ବଛର 400 ଜଣଙ୍କୁ ତାଲିମ ଦିଆଯିବା। ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ଡିଫେନ୍ସଠାରେ 3 ତାଲିମ କାର୍ଯ୍ୟକ୍ରମ କରିବାର ଲାଗି କେନ୍ଦ୍ରକେ ପ୍ରସ୍ତାବ ଦିଆଯାଇଥିବାର ଜଣାପଡ଼ିଛି। ପୁରୀ ଶ୍ରୀମନ୍ଦିରଥି ମେଘନାଥ ପାଚେରୀ ମରାମତି କରାଯିବା ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍। ପାଚେରୀ ନଥିବାର ଫାଟ ଆର୍ କଣା ଦେଇକରି ପାନି ଗଲୁଥିବାର ସମସ୍ୟାର ପ୍ରତିକାର କରାଯିବ ବୋଲି ଆଇନମନ୍ତ୍ରୀ କହିଛନ୍। ଏଏସ୍ଆଇକେ ଇ ମରାମତି କରିବାର ଲାଗି ଶ୍ରୀମନ୍ଦିର ପ୍ରଶାସନ ତରଫ ଆଗରୁ ଚିଠି ଲେଖାଯାଇଛେ। ଶ୍ରୀମନ୍ଦିର ପ୍ରଶାସନ ତରଫ ଭିତର ଡ୍ରେନ୍ର ମରାମତି ଲାଗି ଭିଲ୍ ଟେଣ୍ଡର ପ୍ରକ୍ରିୟା ମୂଲ ହୋଇଛେ। ଗୁଟେନୁ ଅୟତ୍କା ଲେନ୍ ଥିବାର ଜାତୀୟ ରାଜପଥମାନଙ୍କେ ଯାଉଥିବା ଗାଡ଼ିମଟରନୁ ଏତ୍କେ ବ୍ୟାଙ୍କ ଜରିଏ ଟୋଲ୍ ସଂଗ୍ରହ କରାଯିବା। ଜାତୀୟ ରାଜମାର୍ଗ ପ୍ରାଧିକରଣ ମଲ୍ଟି ଲେନ୍ ଫ୍ରି ଫ୍ଲୋ ଟୁଲ୍ ସଂଗ୍ରହ ଲାଗି ଏହି ନିଷ୍ପତ୍ତି ନେଇଛେ। ଦିଲ୍ଲୀ ଗୁରୁଗାଓଁ ସୀମାନ ଥିବା ଦ୍ୱାରିକା ଏକ୍ସପ୍ରେସ୍ ୱେନ ଇ ଯୋଜନା ପହିଲା ଲାଗୁ ହେବା। ନୂଆ ବ୍ୟବସ୍ଥାତି ଧାରି ରାଜପଥମାନଙ୍କେ ଟୋଲ୍ ପ୍ଲାଜା ନାଇଁ ରହେ, ଖାଲି ଫିଲ୍ଡ ଉପକରଣ ଆର୍ ସେନ୍ସର ରହିବା। କଣ୍ଟ୍ରାକ୍ଟ ପାଇବାର 3 ଭିତରେ ବ୍ୟାଙ୍କମାନେ ଇ ସିଷ୍ଟମ ଲାଗୁ କରିବେ। ଇ ଯୋଜନା ଲାଗୁ ହେଲେ ଟୋଲ୍ ପ୍ଲାଜାଥି ବିନା ଅଟକି କରି ଯାତ୍ରା କରିହେବା ବୋଲି କୁହାଯାଇଛି। ନୂଆଦିଲ୍ଲୀ ନୀତିମାର୍ଗ ଚାଣକ୍ୟପୁରୀଠାରେ ରାଜ୍ୟ ସରକାରଙ୍କ ତରଫ 40 ଟଙ୍କା ଖର୍ଚ୍ଚ କରାଯାଇକରି ନୂଆ ଓଡ଼ିଶା ଭବନ କୋଠା ତିଆରି କରାଯିବା। 2 ବେସମେଣ୍ଟକେ ଛାଡ଼ିକରି ଏହି କୋଠା 7 ବିଶିଷ୍ଟ ହେବା। 25,000 ଅଧିକା ବର୍ଗଫୁଟ ଜାଗା ନଥିବାର ଆଘର ଓଡ଼ିଶା ଭବନ ଜାଗାନ ନୂଆ ଭବନ ତିଆରି କରାଯିବା। ଭିନ୍ ଭିନ୍ ଆଧୁନିକ ସୁବିଧା ସହିତ ପ୍ରସ୍ତାବିତ କୋଠାନ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଆଉ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ଲାଗି ସ୍ୱତନ୍ତ୍ର ଲାଉଞ୍ଜ ରହିବା। ରାଇଜେ କୃଷି ଯାନ୍ତ୍ରିକୀକରଣ ଜରିଏ ଚାଷୀମାନଙ୍କର ଆୟ ବଢ଼ାବାରକେ ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା ହେବାରକେ ଯାଉଛେ। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲଠାରେ ଆଇଜ ଆର୍ ଆଇବା 6 ଦିନ କଳାହାଣ୍ଡି ଜିଲ୍ଲାର ଧରମଗଡ଼ନ କୃଷି ଯନ୍ତ୍ରପାତି ମେଳା ହେବା। ସେନ୍ତା ଆଇବା 12 ଦିନ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ଆର୍ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ନ କୃଷି ଯନ୍ତ୍ରପାତି ମେଳା ହେବା। ଏହି ମେଳାଥି ଭିନ୍ ଭିନ୍ କୃଷି ଯନ୍ତ୍ରପାତିର ଲାଗି ସରକାରୀ ଆର୍ଥିକ ସହାୟତା ବାବଦେ ଚାଷୀମାନଙ୍କୁ ସଚେତନ କରାଯିବାର ସଙ୍ଗେ ଋଣର ବ୍ୟବସ୍ଥା ଆଉ ତତ୍କାଳ ବୁକିଂ ବ୍ୟବସ୍ଥା ଭିଲ୍ ରହିବା। ଏ ବାବଦେ ଅୟତ୍କା ସୂଚନା ଲାଗି କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ଘର 1553 ଯୋଗାଯୋଗ କରାଯାଇପାରବା। କଟକ ବାରବାଟୀ ଷ୍ଟାଡିୟମ୍ନ ଆଇବା 9 ଦିନ ଭାରତ ଆର୍ ଇଂଲଣ୍ଡ ଭିତରେ ହେବାରକେ ଥିବା ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଲାଗି ଟିକେଟ୍ର ମୂଲ୍ୟ ସବୁଠାନୁ କମ୍ 800 ଆର୍ ସବୁଠାନୁ ବେଶି 20,000 ରହିଛେ। ଷ୍ଟାଡିୟମ୍ନ 44,524 ଜଣ ଦର୍ଶକଙ୍କର ବସବାର ବ୍ୟବସ୍ଥା ରହିଥିବାର ବେଳେ କେତେ ଟିକେଟ୍ ବିକ୍ରି କରାଯିବା ସେ ବାବଦେ ପଛେ ନିଷ୍ପତ୍ତି ନିଆଯିବା ବୋଲି ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ତରଫ କୁହାଯାଇଛେ। ହେନ୍ତା ଅନ୍ଲାଇନ୍ ଆର୍ କାଉଣ୍ଟର୍ନ କେତେ ଟିକେଟ୍ ଉପଲବ୍ଧ ରହିବା ସ୍ୱଷ୍ଟ ନାହିଁ। ଇ ମ୍ୟାଚ୍ ଆୟୋଜନ ଲାଗି ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ର ଗୋଟିଏ ସାଧାରଣ ବୈଠକ ହୋଇଯାଇଛେ। ଇତାର ଆଗରୁ 2019 ଡିସେମ୍ବର 22 ଦିନ ଶେଷ ଥର ଲାଗି ଭାରତ ଆର୍ ୱେଷ୍ଟଇଣ୍ଡିଜ୍ ଭିତରେ ବାରବାଟୀନ ଦିନିକିଆ କ୍ରିକେଟ୍ ମ୍ୟାଚ୍ ଖେଳାଯାଇଥିଲା। ଏଚ୍ନିଜ୍ ଆଞ୍ଚଳିକ ଖବର ନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।